ମୁଁ ସଂଘମିତ୍ରା ସାହୁ 43 ନମ୍ବର ୱାର୍ଡର କିଶୋରୀ ବାଳିକା। ମୁଁ କିଛି ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ ବିଷୟରେ କହିବି। ମାର୍କେଟରେ ଯେଉଁ ପ୍ୟାଡ୍ ମିଳୁଛି ଆମେ ତାକୁ ବ୍ୟବହାର କରୁଛେ, ଯେଉଁଥିରେ ପ୍ଲାଷ୍ଟିକ ମଧ୍ୟ ରହିଛି, ଯାହାକୁ ପିନ୍ଧିଲେ କ୍ୟାନ୍ସର ହେବାର ମଧ୍ୟ ଚାନ୍ସ ଅଛି। ସେହି ପ୍ୟାଡ୍କୁ ପୋଡ଼ିଲେ ଧୂଆଁ ବାହାରି ପରିବେଶ ଦୂଷିତ ହେଉଛି ଓ ପୋତିଲେ ମାଟିରେ ମିଶୁନାହିଁ। ଆମେ ଯଦି ଜୈବିକ ପ୍ୟାଡ୍ ଯେପରିକି କଟନରେ ତିଆରି ପିନ୍ଧନ୍ତେ, ତେବେ ତାହା ସ୍ୱାସ୍ଥ୍ୟ ଭଲ ରହିବ ସହ ପରିବେଶ ପାଇଁ କୌଣସି ବିପଦ ସୃଷ୍ଟି କରିବନି।
ନମସ୍କାର, ମୋର ନାମ ଗୌରବ ମଲ୍ଲିକ, ୱାର୍ଡ ନମ୍ବର 50 ଭଗବତ ମଠସାର ବାସିନ୍ଦା। ମୁଁ ଯୁକ୍ତ 3 ଛାତ୍ର ଅଟେ। ମୁଁ ଋତୁସ୍ରାବ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଦିବସ ଅବସରରେ ମୁଁ ଏହି ବାର୍ତ୍ତା ଦେଉଛି ଯେ ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା, ଏହା ଏକ ନିତ୍ୟାନ୍ତ ଜରୁରୀ। ମୁଁ ସମସ୍ତ ଭାଇ ମଉସା ପ୍ରିୟଜନ ମାନଙ୍କୁ କହି ରଖୁଛି, ଯେତେବେଳେ ଆପଣମାନଙ୍କ ଘରେ କେହି ମହିଳାଙ୍କ ଋତୁସ୍ରାବ ହେଉଛି, ଆପଣ ତାଙ୍କ ପାଇଁ ପ୍ୟାଡ୍ ଆଣିଦିଅନ୍ତୁ, କାରଣ ଏସବୁରେ ଆପଣଙ୍କ ସହଯୋଗ ଅଧିକ ଆବଶ୍ୟକ। ମୁଁ ବି ମଧ୍ୟ ମୋ ମାମାଙ୍କର ଋତୁସ୍ରାବ ସମୟରେ ମୁଁ ନିଜେ ଆଣିକି ପ୍ୟାଡ୍ ଦିଏ ଏବଂ ତାଙ୍କୁ ରେଷ୍ଟ ଦେଇ ମୁଁ ନିଜ ଘରର ସବୁ କାମ ଯଥା ବାସନକୁସନ ମଜା ଗାଧୁଆ ପାଧୁଆ ପାଇଁ ପାଣି ଆଣି ରଖିବା ରୋଷେଇବାସ ସବୁ କରିକି ଦିଏ। ତେଣୁ ଆପଣମାନଙ୍କୁ ବିନମ୍ର ଅନୁରୋଧ, ଆପଣମାନଙ୍କର ଘର କେହି ଯଦି ମହିଳା ଋତୁସ୍ରାବର ସମ୍ମୁଖୀନ ହୁଅନ୍ତି, ତେବେ ଆପଣମାନେ ମଧ୍ୟ ଘରେ ଏହିସବୁ ସହଯୋଗ କରନ୍ତୁ।
ନମସ୍କାର, ମୁଁ ଅନ୍ନପୂର୍ଣ୍ଣା ପ୍ରଧାନ, ଲକ୍ଷ୍ମୀସାଗର ଗ୍ରାମର ୱାର୍ଡ ନମ୍ବର 43 କିଶୋରୀ ବାଳିକା ଗ୍ରୁପର ଏକ ସଦସ୍ୟ ଅଟେ। ଆଜି ମୁଁ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ ବିଷୟରେ କିଛି କହିବାକୁ ଚାହୁଁଛି। ଆମେ ଯେଉଁ ଗ୍ରୁପ୍ କରିଛୁ, ଏହା ମାଧ୍ୟମରେ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି କି ସମସ୍ତେ କଟନ୍ ପ୍ୟାଡ୍ ବ୍ୟବହାର କରନ୍ତୁ ଏବଂ ପ୍ୟାଡ୍ ପିନ୍ଧିବା ପୂର୍ବରୁ ଓ ପରେ ହାତ ସଫା କରନ୍ତୁ। ପ୍ୟାଡ୍କୁ ଏଣେତେଣେ ନ ପକାଇ ଡଷ୍ଟବିନ୍ ୟୁଜ୍ କରନ୍ତୁ ଏବଂ ଗାତ କରି ପୋତି ଦିଅନ୍ତୁ।